ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ. ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର. ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026. ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ. ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କଲା ଆମେରିକା. ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ଅଂଶଗ୍ରହଣ କରିଛନ୍ତି. ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ସମୀକ୍ଷା କରିବା ସହ ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ଏବଂ ବୈଷୟିକ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି. ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ପୂର୍ବରୁ ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଜାପାନ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି. ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ. ଭାରତକୁ 3-ଦିନିଆ ଗସ୍ତରେ ଆସି ଜାପାନ ପ୍ରଧାନମନ୍ତ୍ରୀ ତାକାଇଚି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ. ଏହା ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ପ୍ରକାରେ ଗୁରୁତ୍ୱପୂର୍ଣ୍ଣ. ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି. 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5 ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ. ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି, ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ. ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ. ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା. ଭାରତ ଏବଂ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ଯୋଜନା 2026 କାର୍ଯ୍ୟକାରୀ ହୋଇଛି. ଇପିଏଫ୍ ଯୋଜନା 1952 ପରିବର୍ତ୍ତେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି. ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଗତ 29 ତାରିଖରେ ପ୍ରକାଶିତ ହୋଇଛି. ଡିଜିଟାଲ୍ ଅନୁପାଳନକୁ ସଶକ୍ତ କରିବା ସହିତ ପ୍ରଶାସନିକ ଦକ୍ଷତାରେ ଉନ୍ନତି ଏବଂ ନୂତନ ଶ୍ରମ କୋଡ୍ ସହିତ ସମନ୍ୱୟ ମାଧ୍ୟମରେ ଭବିଷ୍ୟନିଧି ପାଣ୍ଠି ଢାଞ୍ଚାକୁ କାର୍ଯ୍ୟକ୍ଷମ କରିବାରେ ଏହି ନୂତନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନା ଅନୁଯାୟୀ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କଠାରୁ ମଜୁରୀର 12% ଇପିଏଫ୍ ପାଣ୍ଠିରେ ଜମା କରିବା ଅପରିବର୍ତ୍ତିତ ରହିଥିବାବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ପ୍ରତିଷ୍ଠାନଗୁଡ଼ିକରେ ପୂର୍ବଭଳି 10% ହାର ଜାରି ରହିବ। ତେବେ ଯୋଜନା ଅଧୀନରେ ଇପିଏଫ୍ ସଦସ୍ୟ ଚିକିତ୍ସା, ଶିକ୍ଷା, ବିବାହ, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କେତେକ ମୌଳିକ ଆବଶ୍ୟକତା ପାଇଁ ପାଣ୍ଠି ଉଠାଇପାରିବେ। ତେବେ ସର୍ବନିମ୍ନ ପାଣ୍ଠି ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ସର୍ତ୍ତାବଳୀ ଆଧାରରେ ଏହି ପାଣ୍ଠି ଉଠାଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଯୋଜନାରେ ଉଲ୍ଲେଖ ରହିଛି। ଇପିଏଫ୍ ଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ପାଣ୍ଠି ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ଆନ୍ତର୍ଜାତିକ ଆତଙ୍କବାଦ ପ୍ରସଙ୍ଗ ଉପରେ ବ୍ୟାପକ ସମ୍ମିଳନୀ ଆୟୋଜନ ସଂକ୍ରାନ୍ତ ଭାରତର ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ ମିଳିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଆଇନଗତ ଢାଞ୍ଚା ପ୍ରସ୍ତୁତ ନଥିବାରୁ ବିଶ୍ୱ ଆତଙ୍କବାଦ ବିରୋଧୀ ପ୍ରୟାସ ଦୁର୍ବଳ ହେଉଥିବା ପରିଷଦ ବୈଠକରେ ଅଂଶଗ୍ରହଣକାରୀ ସବୁ ରାଷ୍ଟ୍ର ସହମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲାରେ କୌଣସି ଦ୍ୱୈତ ମାନଦଣ୍ଡ ରହିବା ଉଚିତ ନୁହେଁ ବୋଲି ଶ୍ରୀ ହରିଶ କହିଛନ୍ତି। ଆତଙ୍କବାଦୀ, ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏଥିପାଇଁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଦାୟୀ କରାଯିବା ଉପରେ ଶ୍ରୀ ହରିଶ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ ନିରୋଧ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ, ବିଚାର ଏବଂ ପ୍ରତ୍ୟର୍ପଣକୁ ଏହି ସମ୍ମିଳନୀ ମଜବୁତ କରିବ ବୋଲି ଆଶା କରାଯାଉଛି। ଭାରତର ପ୍ରସ୍ତାବ 140 ଭୋଟ୍ରେ ସମର୍ଥନ ସହ ଗୃହୀତ ହୋଇଥିବା ଶ୍ରୀ ହରିଶ ସୂଚନା ଦେଇଛନ୍ତି। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜି ଉଦ୍ଯାପିତ ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଉଦ୍ଯାପନୀ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିଜିଟାଲ୍ ପ୍ରଶାସନ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଆଜି ତିନୋଟି ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ। କେନ୍ଦ୍ର ଓ ରାଜ୍ୟ ବରିଷ୍ଠ ଅଧିକାରୀ, ଶିଳ୍ପ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧି ଏହି ଅଧିବେଶନଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବେଙ୍ଗାଲୁରୁର ଦକ୍ଷିଣ ତାଲୁକ ଅନ୍ତର୍ଗତ ଏକ ପଥର ଖଣିରେ ଦୁର୍ଘଟଣା ଘଟିବାରୁ 7 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମାଡ଼ପାଟଣା ଗାଁର କାବେରୀ କ୍ରସର ପଥର ଖଣିରେ ଏକ ବଡ଼ ପଥର ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖଣିର ଉପରଭାଗରେ ଏକ ପଥରଟିକୁ ଘୁଞ୍ଚାଇବା ସମୟରେ ଏହା ଖସିଯାଇ ଖଣି ଖାତରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ମୃତକ ଶ୍ରମିକଙ୍କ ଘର ବିହାର, ମଧ୍ୟପ୍ରଦେଶ ଏବଂ ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଖଣି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଖଣି ମାଲିକ ବିଫଳ ହୋଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଶ୍ରୀ ମୋଦି ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଜାମ୍ମୁର ଭଗବତୀନଗର ଯାତ୍ରୀନିବାସ ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ 4,822 ଜଣ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳର ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୋନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। ଦେଶର ବିଭିନ୍ନ ପ୍ରାନ୍ତରୁ ତୀର୍ଥଯାତ୍ରୀ ଜାମ୍ମୁରେ ଆସି ପହଞ୍ଚୁଛନ୍ତି। ବାଲତାଲ ପଥ ଦେଇ 2,312 ଜଣ ଏବଂ ପହଲଗାମ୍ ପଥ ଦେଇ 2,510 ଜଣ ତୀର୍ଥଯାତ୍ରୀ ଯାତ୍ରା କରିବେ। ପ୍ରଥମ ଦଳରେ 3,707 ଜଣ ପୁରୁଷ, 816 ଜଣ ମହିଳା, 16 ଜଣ ଶିଶୁ, 246 ଜଣ ସାଧୁ ଏବଂ 37 ଜଣ ସାଧ୍ୱୀ ରହିଛନ୍ତି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ବାର ଆକ୍ରମଣ ଫଳରେ 13 ଜଣଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର ଆବାସକ କୋଠାଗୁଡ଼ିକ ଉପରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଭ୍ ସହରର କେତେକ ସ୍ଥାନରେ ଗତ ରାତିରେ ଅନେକ ବିସ୍ଫୋରଣ ଘଟିଛି। ସମଗ୍ର ସହରରେ ବିମାନ ଆକ୍ରମଣ ଜନିତ ସାଇରନ୍ ବାଜିଥିଲା, ଫଳରେ ବହୁ ଲୋକ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। କିଭ୍ର ମେୟର ଭିଟାଲି କ୍ଲିଟକ୍ସକୋ କହିଛନ୍ତି ଏକ ହୋଟେଲର ଛାତରେ ଆକ୍ରମଣ ଯୋଗୁଁ ନିଆଁ ଲାଗିଯାଇଥିଲା। ସପ୍ତାହର ପ୍ରାରମ୍ଭରେ ୟୁକ୍ରେନ୍ ପକ୍ଷରୁ ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ ଜବାବରେ ରୁଷିଆ ପକ୍ଷରୁ ଏଭଳି ଘନ ଘନ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ସହ ଆୟୋଜକ ଆମେରିକା ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଆମେରିକା ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଆମେରିକା ରାଉଣ୍ଡ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗତକାଲିର ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ର ବିଜେତା ଅଷ୍ଟ୍ରେଲିଆକୁ ଫାଇନାଲ୍ରେ ଭେଟିବ। ଆସନ୍ତା 5 ତାରିଖରେ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ସମସ୍ତ ଅଞ୍ଚଳ, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନର ବିଭିନ୍ନ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଆଜି କେତେକ ଅଞ୍ଚଳରେ ବର୍ଷା ହେବା ସହ ଆକାଶ ମେଘୁଆ ରହିଛି। ପ୍ରବଳ ବର୍ଷା ହେବା ନେଇ ପଶ୍ଚିମ ଏବଂ ମଧ୍ୟ ଭାରତୀୟ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର। ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026। ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କଲା ଆମେରିକା। ସମ୍ବାଦ ଶେଷ ହେଲା।